କେଜରିୱାଲଙ୍କ ଗିରଫକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ଆଜି ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବଂ ଜାତୀୟ ମାନବିକ ଅଧିକାର କମିଶନ ଦ୍ରୁତ ଯାଞ୍ଚ ପାଇଁ ଦେଶର ଉନ୍ନତ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ଫରେନ୍ସିକ୍ ପରୀକ୍ଷାଗାର ସଂଖ୍ୟାରେ ବୃଦ୍ଧି କରିବାକୁ ଦାବି କରିଛି। ଆସନ୍ତାକାଲି କେରଳରେ ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ 20 ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ, କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍, ସିପିଆଇଏମ୍ ନେତୃତ୍ୱାଧୀନ ଏନ୍ଡିଏଫ୍ ସମେତ କେରଳର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ କଡ଼ା ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଶା କରାଯାଉଛି। ମତଦାନ ପାଇଁ ମାତ୍ର କେଇ ଘଣ୍ଟା ବାକି ଥିବାରୁ ରାଜ୍ୟରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତିରୁବନନ୍ତପୁରମ୍ରୁ ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ କେରଳର 20 ଲୋକସଭା ଆସନ ପାଇଁ 194 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରେ 2,77,159 ଜଣ ଭୋଟର ଅଛନ୍ତି। ଆସନ୍ତାକାଲି ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 25,358 କେନ୍ଦ୍ରରେ ମତଦାନ କରାଯିବ। 555 ବୁଥ୍ରେ କେବଳ ମହିଳାମାନେ ରହିବେ। ଏଥିରେ 10 ଲକ୍ଷରୁ ଅଧିକ ଅଧିକାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି ଏବଂ 41,000 ଅଧିକ ପୁଲିସ୍ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ରହିବେ। ଗରମକୁ ଦୃଷ୍ଟିରେ ରଖି ସମସ୍ତ ବୁଥ୍ରେ ମୌଳିକ ସୁବିଧା ସହ ପ୍ରତୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ମତଦାନ ପାଇଁ ମହିଳା ଓ ଭିନ୍ନକ୍ଷମ ଅନୁକୂଳ ବୁଥ୍ ଏବଂ ସବୁଜ ବୁଥ୍ ପ୍ରସ୍ତୁତ ରହିଛି। ଇତିମଧ୍ୟରେ ଭୋଟିଂ ମେସିନ୍ ଓ ଅନ୍ୟାନ୍ୟ ମତଦାନ ସାମଗ୍ରୀ ବଣ୍ଟନ ଆରମ୍ଭ ହୋଇଛି। ନିର୍ବାଚନ ଦିନ ଭିଡ଼ ଏଡ଼ାଇବା ପାଇଁ ରେଳବାଇ ସ୍ୱତନ୍ତ୍ର ସେବା ଚଳାଇବ। ସମସ୍ତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂର ସୁବିଧା ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ କୌଲ ସମସ୍ତ ଭୋଟରଙ୍କୁ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରି ଦେଶ ନିର୍ମାଣରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଆସାମରେ 5 ଲୋକସଭା ଆସନରେ ଶାନ୍ତି ଶୃଙ୍ଖଳା ସହ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। 77 ଲକ୍ଷରୁ ଅଧିକ ଭୋଟର 61 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। 9,133 ମତଦାନ କେନ୍ଦ୍ରରେ କାଲି ମତଦାନ ହେବ। କାଲି ମତଦାନ ହେବାକୁ ଥିବା ଲୋକସଭା ଆସନଗୁଡ଼ିକ ହେଲା ସିଲଚର, କରିମଗଞ୍ଜ, ନଗାଓଁ, ବିଫୁ ଏବଂ ଦରାଙ୍ଗ ଉଦାଲଗୁଡ଼ି। ରାଜ୍ୟ ପୁଲିସ୍ ନୋଡାଲ୍ ଅଫିସର ପିକେ ଭୂମି କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ଲାଇଭ୍ ୱେବ୍କାଷ୍ଟିଂ ମାଧ୍ୟମରେ ଅତିକମ୍ରେ 50% ବୁଥ୍ ଉପରେ ନଜର ରଖାଯାଉଛି ବୋଲି ସେ କହିଛନ୍ତି। ଶ୍ରୀ ଭୂମି ଆହୁରି କହିଛନ୍ତି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନ କମିଶନଙ୍କ ସର୍ବନିମ୍ନ ନିଶ୍ଚିତ ସୁବିଧା ଯଥା ପାନୀୟ ଜଳ, ଆଶ୍ରୟସ୍ଥଳ ଓ ଶୌଚାଳୟ ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ ବିଜେପି, କଂଗ୍ରେସ, ଏଆଇୟୁଡିଏଫ୍, ଟିଏମ୍ସି ଓ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ନିର୍ବାଚନ ରଣାଙ୍ଗନକୁ ଉନ୍ନଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପି ଏକ ଦଳ ଯାହା ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରରେ ଚାଲୁଛି। ବିଜେପି ପାଇଁ ଦେଶଠାରୁ ବଡ଼ କିଛି ନାହିଁ। ମଧ୍ୟପ୍ରଦେଶର ମୋରେନାରେ ପୁଲିସ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ଜାତି ଓ ଧର୍ମର ଭେଦଭାବ ନ କରି ସରକାର କୋଟି କୋଟି ଅନୁଭୂତି ଲୋକଙ୍କୁ ମାଗଣା ରାସନ ଦେଉଛନ୍ତି। ସେ କହିଛନ୍ତି ସରକାର 4 କୋଟି ଗରିବଙ୍କୁ ସ୍ଥାୟୀ ଘର ଦେଇଛନ୍ତି। ବିନା ଭେଦଭାବରେ ସବୁ ଧର୍ମର ଲୋକଙ୍କୁ ଏହି ଘର ଦିଆଯାଇଛି। ସେହିପରି 11 କୋଟି ଘରକୁ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଇଥିବା ବେଳେ ଏ କ୍ଷେତ୍ରରେ ଜାତିଭେଦକୁ ପ୍ରୋତ୍ସାହ ଦିଆଯାଇ ନାହିଁ। ସରକାର ଗଠନ ହେବା ମାତ୍ରେ 1 ରାଙ୍କ୍ 1 ପେନ୍ସନ୍ ଦାବି କାର୍ଯ୍ୟକାରୀ ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୈନିକମାନଙ୍କୁ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ନିୟନ୍ତ୍ରଣ ମୁକ୍ତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଛି। ବିଜେପି ନେତା ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗକୁ ନେଇ ନିର୍ବାଚନ କମିଶନ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ମାସ 29 ତାରିଖ ପୂର୍ବରୁ 2008 ସୁଦ୍ଧା ଜବାବ ଦେବାକୁ ନିର୍ବାଚନ କମିଶନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନିର୍ବାଚନ କମିଶନ ସମସ୍ତ ଷ୍ଟାର ପ୍ରଚାରକଙ୍କୁ ରାଜନୈତିକ ଆଲୋଚନାରେ ଉଚ୍ଚ ମାନଦଣ୍ଡ ନିର୍ଦ୍ଧାରଣ କରିବା ସହ ନିର୍ବାଚନ ଆଚରଣ ବିଧିକୁ ଅକ୍ଷରେ ଅକ୍ଷରରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ଥାନର ବସ୍ୱାରାରେ ବିଜେପି ନେତା ନରେନ୍ଦ୍ର ମୋଦି ଦେଇଥିବା ଭାଷଣ ଉପରେ କଂଗ୍ରେସ, ସିପିଆଇ ଓ ସିପିଆଇଏମ୍ ଆପତ୍ତି ଉଠାଇଥିଲେ। ଅନ୍ୟପକ୍ଷରେ କେରଳର କୋଟାୟମ୍ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ନିର୍ବାଚନ ଭାଷଣକୁ ନେଇ ବିଜେପି ଆପତ୍ତି ଉଠାଇଥିଲା। ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଆଜି ପୁଣେରେ ନିଜର ଇସ୍ତାହାର ଜାରି କରି ଜାତିଗତ ଜନଗଣନାକୁ ସମର୍ଥନ କରିବା ସହ କୃଷକ କଲ୍ୟାଣ, ଶିକ୍ଷା, ନବୀଶ ଅଧିକାର ଏବଂ ଚାକିରିରେ ମହିଳାଙ୍କ ପାଇଁ 50% ସଂରକ୍ଷଣ ପାଇଁ ଏକ ପୃଥକ ଆଇନ ଗଠନ କରିବାକୁ ପ୍ରତିଶ୍ରତି ଦେଇଛି। ଦଳ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ସହ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ବିଚାରକୁ ପ୍ରତ୍ୟାଖ୍ୟାନ କରିଛି। ଶପଥନାମା ନାମକ ଏକ ଇସ୍ତାହାରରେ କୁହାଯାଇଛି ଦଳ ସିଏଏ, ଏନ୍ଆର୍ସି, ୟୁଏପିଏ ଏବଂ ଅନ୍ୟାନ୍ୟ ଆଇନରେ ପରିବର୍ତ୍ତନ ପାଇଁ ସାଂସଦ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜରିୱାଲ୍ଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଛି ଏବଂ ବିଜେପି ତାଙ୍କ ଜୀବନ ସହ ଖେଳୁଛି। ଉତ୍ତର ପ୍ରଦେଶର ଫେତ୍ନା ବକ୍ସର ରାଜପଥରେ ଗତକାଲି ରାତିରେ ଏକ କାର୍ ଦୁର୍ଘଟଣାରେ ଚାରିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏକ ଟାଟା ସଫାରୀ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରିବାବେଳେ ନିୟନ୍ତ୍ରଣ ହରାଇଥିଲା। ଗାଡ଼ିଟି ଫେତ୍ନା ବକ୍ସର ରାଜପଥରେ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଜାତୀୟ ମାନବିକ ଅଧିକାର କମିଶନ ଏନ୍ଏଚ୍ଆର୍ସି ଦ୍ରୁତ ଯାଞ୍ଚ ପାଇଁ ଦେଶରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ଫରେନ୍ସିକ୍ ପରୀକ୍ଷାଗାର ସଂଖ୍ୟାରେ ବୃଦ୍ଧି କରିବାକୁ ଦାବି କରିଛି। ତଦନ୍ତ ଓ ଫରେନ୍ସିକ୍ ପରୀକ୍ଷା ପରସ୍କରଠାରୁ ସ୍ୱାଧୀନ ନ ହୋଇ ଯାଞ୍ଚ ପ୍ରକ୍ରିୟାର ଗୋଟିଏ ଅଙ୍ଗ ଭାବେ କାର୍ଯ୍ୟ କରୁ ବୋଲି ଅନୁରୋଧ କରାଯାଇଛି। ଗତକାଲି ଏନ୍ଏଚ୍ଆର୍ସି ପକ୍ଷରୁ ଆୟୋଜିତ ଅପରାଧିକ ନ୍ୟାୟ ବ୍ୟବସ୍ଥା ସଂସ୍କାର ସମ୍ପର୍କିତ କୋର୍ ଗ୍ରୁପ୍ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ଫରେନ୍ସିକ୍ ରିପୋର୍ଟରେ ବିଳମ୍ବ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବ୍ୟବସ୍ଥାରେ ଉନ୍ନତି ଏବଂ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସରଳ ଭାଷାର ବ୍ୟବହାର ଆଦି ପ୍ରସଙ୍ଗରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଏନ୍ଏଚ୍ଆର୍ସି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରୁଣ କୁମାର ମିଶ୍ର ଶୁଣାଣି ସମୟରେ ସରକାରୀ ଓକିଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସରକାରୀ ଓକିଲମାନଙ୍କ ନିଯୁକ୍ତିରେ ସ୍ୱଚ୍ଛତା ଓ ଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ କ୍ୟାଡର ଭିତ୍ତିକ ସେବା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ। ସେମାନଙ୍କ ପାଇଁ ଗବେଷଣା ଓ ବିଶ୍ଳେଷଣ ବିଭାଗ ସହ ଏକ ପ୍ରଶିକ୍ଷଣ ଏକାଡେମୀ ମଧ୍ୟ ପ୍ରତିଷ୍ଠା କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ସେମାନଙ୍କୁ ଉପଯୁକ୍ତ କାର୍ଯ୍ୟାଳୟ ଭିତ୍ତିଭୂମି ସହ ସହାୟତା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସରକାରୀ ଓକିଲ ଫୋରେନ୍ସିକ୍ ଟିମ୍ ଓ ପୁଲିସ୍ ମଧ୍ୟରେ ଶୃଙ୍ଖଳିତ ସମନ୍ୱୟ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଆତଙ୍କବାଦୀ ଏବଂ ଅପରାଧୀଙ୍କ ଦ୍ୱାରା ଆତଙ୍କୀ ପାଣ୍ଠି ଯୋଗାଣକୁ ପ୍ରତିରୋଧ କରିବା ପାଇଁ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିର ଅପବ୍ୟବହାରକୁ ରୋକିବାରେ ଭାରତ ସହଯୋଗ ଜାରି ରଖିବ। ରୁଷିଆର ସେଣ୍ଟ ପିଟର୍ସବର୍ଗରେ ସୁରକ୍ଷା ପ୍ରସଙ୍ଗରେ ଦାୟିତ୍ୱରେ ଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାଦଶ ଅନ୍ତର୍ଜାତୀୟ ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ ଏହା କହିଛନ୍ତି। ଭୂକେନ୍ଦ୍ରୀୟ ବିଶ୍ୱରେ ସୂଚନା ନିରାପତ୍ତା ସୁନିଶ୍ଚିତ କରିବା ଶୀର୍ଷକ ପୂର୍ଣ୍ଣାଙ୍ଗ ଅଧିବେଶନରେ ହସ୍ତକ୍ଷେପ କରି ଶ୍ରୀ ଡୋଭାଲ ସାମଗ୍ରିକ ଅର୍ଥନୈତିକ ବିକାଶ ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର ସକାଶେ ଭାରତର ନୀତି ଉପରେ ଆଲୋକପାତ କରିଥିଲେ। ସୂଚନା ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏକ ମୁକ୍ତ ସ୍ଥିର ସୁରକ୍ଷିତ ବିଶ୍ୱସନୀୟ ଏବଂ ଅନ୍ତର୍ଭୁକ୍ତ ଢାଞ୍ଚା ପାଇଁ ଅନ୍ତର୍ଜାତୀୟ ସହଯୋଗ ପାଇଁ ସେ ଆହ୍ୱାନ ଦେଇଥିଲେ। ସୁରକ୍ଷା ପ୍ରସଙ୍ଗରେ ଦାୟିତ୍ୱରେ ଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାଦଶ ଅନ୍ତର୍ଜାତୀୟ ବୈଠକ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବ୍ରାଜିଲ ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା ସେଲ୍ସୋ ଆମୋରିମ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି ବୈଠକରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଦ୍ୱିପାକ୍ଷିକ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶ୍ରୀ ଡୋଭାଲ ରୁଷ ସଂଘ ସୁରକ୍ଷା ପରିଷଦର ସଚିବ ନିକୋଲାଇ ପାଟ୍ରୁସେଭ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିର ସମୀକ୍ଷା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ଭନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଶ୍ରୀ ଡୋଭାଲ ତାଙ୍କ ମ୍ୟାମାର ପ୍ରତିପକ୍ଷ ଆଡମିରାଲ ମୋ ଉଙ୍ଗ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମ୍ୟାମାରର ସାମ୍ପ୍ରତିକ ସ୍ଥିତି ଏବଂ ମ୍ୟାମାରରେ ଭାରତ ଅନୁଦାନ ପ୍ରାପ୍ତ ଭିତ୍ତିଭୂମି ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ସେମାନେ ଭାରତ ମ୍ୟାମାର ସୀମାରେ ସାମ୍ପ୍ରତିକ ବିକାଶ ସୁରକ୍ଷା ଶରଣାର୍ଥୀ ଏବଂ ବିକାଶମୂଳକ ପ୍ରକଳ୍ପ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। କେରଳରେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ସମସ୍ତ 20 ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ବିଜେପି ନେତା ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗକୁ ନିର୍ବାଚନ କମିଶନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ବିରୋଧ କରି ଆମ ଆଦମୀ ପାର୍ଟି ଆଜି ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବଂ ଜାତୀୟ ମାନବିକ ଅଧିକାର କମିଶନ ଦ୍ରୁତ ଯାଞ୍ଚ ପାଇଁ ଦେଶରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ଫରେନ୍ସିକ୍ ପରୀକ୍ଷାଗାର ସଂଖ୍ୟାରେ ବୃଦ୍ଧି କରିବାକୁ ଦାବି କରିଛି।